ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତୀୟ ସଂସ୍କୃତିର ପର୍ବ ଦୀପାବଳିକୁ ୟୁନେସ୍କୋ ପକ୍ଷରୁ ମିଳିଲା ମାନ୍ୟତା। ଭାରତୀୟଙ୍କ ପାଇଁ ଏହି ମାନ୍ୟତା ଗୌରବର ପ୍ରତୀକ କହିଲେ ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ। ମାନବାଧିକାରର ସୁରକ୍ଷା ଏକ ସମ୍ମାନଜନକ ପ୍ରତିବଦ୍ଧତାର ପଦକ୍ଷେପ କହିଲେ ରାଷ୍ଟ୍ରପତି। 2030 ମସିହା ସୁଦ୍ଧା 85,000 କୋଟି ଟଙ୍କାର 100 ମିଲିୟନ୍ ଟନ୍ କୋଇଲା ଗ୍ୟାସିଫିକେସନ୍ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ଏବଂ 2030 ମସିହା ସୁଦ୍ଧା ଆମାଜନ କମ୍ପାନୀ ଭାରତରେ $35 ବିଲିୟନ୍ ବିନିଯୋଗ କରିବ। ଭାରତର ପ୍ରମୁଖ ସାଂସ୍କୃତିକ ଓ ପୌରାଣିକ ପର୍ବ ଭାବେ ଦୀପାବଳିକୁ ୟୁନେସ୍କୋ ମାନବତାର ବିରଳ ସାଂସ୍କୃତିକ ଐତିହ୍ୟର ପ୍ରତିନିଧି ତାଲିକାରେ ଅନ୍ତର୍ଭୁକ୍ତ କରିଛି। ଏହି ବିଷୟ ଘୋଷଣା କରି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଛନ୍ତି, ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଏକ ଗୌରବର ମୁହୂର୍ତ୍ତ। ସେ କହିଛନ୍ତି, ଦୀପାବଳି କେବଳ ପାଳନ କରାଯାଏ ନାହିଁ, ବରଂ ପିଢ଼ି ପରେ ପିଢ଼ି ଏହି ପର୍ବକୁ ଅନୁଭବ କରାଯାଇଥାଏ। ଏକ ଜୀବନ୍ତ ଐତିହ୍ୟ ଭାବେ ଦୀପାବଳି ଆମ ସଂସ୍କୃତିର ଏକ ମହାନ ପର୍ବ ବୋଲି ସେ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଦୀପାବଳି ପର୍ବକୁ ୟୁନେସ୍କୋ ଦ୍ୱାରା ମାନ୍ୟତା ପ୍ରଦାନ ନେଇ ସ୍ୱାଗତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକୃଷ୍ଣନ କହିଛନ୍ତି, ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହି ବିଶ୍ୱସ୍ତରୀୟ ମାନ୍ୟତା ଗୌରବର ବିଷୟ। ସେ କହିଛନ୍ତି, ଦୀପାବଳି କେବଳ ଆମ ପାଇଁ ଏକ ପର୍ବ ନୁହେଁ, ବରଂ ଆମ ସଭ୍ୟତାର ଏକ ପ୍ରତୀକ ଭାବରେ ସାଂସ୍କୃତିକ ଓ ପୌରାଣିକ ଇତିହାସ ବହନ କରୁଛି। ସେ କହିଛନ୍ତି, ଦେଶରେ ବିବିଧତା ସତ୍ତ୍ୱେ ଦୀପାବଳି ପର୍ବ ସମସ୍ତଙ୍କ ମଧ୍ୟରେ ଏକତା ଭାବ ଜାଗ୍ରତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁନେସ୍କୋର ନିଷ୍ପତ୍ତିକୁ ସ୍ୱାଗତ କରି କହିଛନ୍ତି, ଦୀପାବଳି ଭାରତର ସାଂସ୍କୃତିକ ଐତିହ୍ୟ ସହ ଦୃଢ଼ ଭାବେ ଜଡ଼ିତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଭାରତ ଏଭଳି ଏକ ରାଷ୍ଟ୍ର ହେବା ପାଇଁ ପ୍ରତିବଦ୍ଧ ଯେଉଁଠି କେବଳ ମାନବାଧିକାରର ସୁରକ୍ଷା କରାଯିବ ନାହିଁ, ବରଂ ସମ୍ମାନ ମଧ୍ୟ କରାଯିବ। ଆଜି ନୂଆଦିଲ୍ଲୀରେ ମାନବାଧିକାର ଦିବସ 2025 ଏବଂ ଦୈନିକ ଆବଶ୍ୟକତାକୁ ସୁନିଶ୍ଚିତ କରିବା ନେଇ ଆୟୋଜିତ ରାଷ୍ଟ୍ରୀୟ ସମ୍ମିଳନୀକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ମର୍ଯ୍ୟାଦା ରକ୍ଷା କ୍ଷେତ୍ରରେ କୌଣସି ସାଲିସ୍ କରାଯିବ ନାହିଁ ଏବଂ କେହି ଯେଭଳି ସେମାନଙ୍କ ଅଧିକାରରୁ ବଞ୍ଚିତ ନ ହେବେ ସେଥିପ୍ରତି ଦୃଷ୍ଟି ଦିଆଯିବ। ରାଷ୍ଟ୍ରପତି କହିଛନ୍ତି, ମାନବାଧିକାର ଦିବସ ଏକ ନ୍ୟାୟପୂର୍ଣ୍ଣ, ସମାନତାବାଦୀ ଏବଂ କରୁଣାମୟ ସମାଜ ଗଠନ ଲାଗି ପୃଷ୍ଠଭୂମି ନିର୍ମାଣ କରିଥାଏ। ସେ କହିଛନ୍ତି, ନ୍ୟାୟ ପାଇବା ପ୍ରତ୍ୟେକ ବ୍ୟକ୍ତିଙ୍କର ଜନ୍ମସିଦ୍ଧ ଅଧିକାର ହେବା ଉଚିତ। ରାଷ୍ଟ୍ରପତି କହିଛନ୍ତି, ମାନବାଧିକାରକୁ ବିଶ୍ୱସ୍ତରୀୟ ଢାଞ୍ଚା ଭାବରେ ଆକାର ଦେବା ଲାଗି ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। 1950 ମସିହାରୁ ପ୍ରତ୍ୟେକ ବର୍ଷ ଡିସେମ୍ବର 10 ତାରିଖରେ ମାନବାଧିକାର ଦିବସ ପାଳନ କରାଯାଇଥାଏ। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର କହିଛନ୍ତି, ଆଗାମୀ ଦିନରେ ଭାରତ ଏଭଳି ଏକ ରାଷ୍ଟ୍ର ହେବାକୁ ଯାଉଛି ଯେଉଁଠାରେ ସମସ୍ତ ପ୍ରତିଷ୍ଠାନ ଓ ପ୍ରଶାସନ ଦ୍ୱାରା ନାଗରିକମାନଙ୍କୁ ସମ୍ମାନର ସହ ବଞ୍ଚିବା ଲାଗି ପ୍ରସ୍ତୁତ ରଖାଯିବ। ନୂଆଦିଲ୍ଲୀରେ ମାନବାଧିକାର ଦିବସ 2025 ଓ ଦୈନିକ ଆବଶ୍ୟକତା ସୁନିଶ୍ଚିତ ସମ୍ପର୍କିତ ସମ୍ମିଳନୀକୁ ସମ୍ବୋଧିତ କରି ଡକ୍ଟର ମିଶ୍ର କହିଛନ୍ତି, ସୁଶାସନ ହେଉଛି ଏକ ଅଧିକାର ଯେଉଁଥିରେ ପାରଦର୍ଶୀ ପ୍ରକ୍ରିୟା ଜରିଆରେ ଜନସାଧାରଣଙ୍କ ପାଇଁ ସମ୍ମାନ ଏବଂ ସହାନୁଭୂତି ସହ ସମସ୍ତ ବ୍ୟବସ୍ଥା ଯୋଗାଇ ଦିଆଯାଇଥାଏ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କୁ ଲାଭ ଯୋଗାଇଦେବା। ସେ କହିଛନ୍ତି, 2014 ପରଠାରୁ ସରକାରଙ୍କ ଲକ୍ଷ୍ୟ ରହିଛି ସମାଜର ଶେଷତମ ବ୍ୟକ୍ତିଙ୍କ ନିକଟରେ ଲାଭ ପହଞ୍ଚାଇବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ୟୋର୍ ମନି ୟୋର୍ ରାଇଟ୍ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଲିଙ୍କଡ୍ଇନ୍ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଜନସାଧାରଣ ଭୁଲିଯାଇଥିବା ସେମାନଙ୍କର ଆର୍ଥିକ ସମ୍ପତ୍ତିକୁ ନୂଆ ସୁଯୋଗରେ ପରିଣତ କରିପାରିବାର ଏହା ଏକ ସୁଯୋଗ। ସେ କହିଛନ୍ତି, ଜନସାଧାରଣ କୌଣସି ଦାବିଦାର ନଥିବା ଅର୍ଥ ପାଇଁ ଦାବି କରିପାରିବା ସହିତ ବୀମା, ଡିଭିଡେଣ୍ଟ ଏବଂ ଅନ୍ୟାନ୍ୟ ଆର୍ଥିକ ସମ୍ପତ୍ତି ପାଇଁ ଏହି ସୁଯୋଗର ବ୍ୟବହାର କରିପାରିବେ। କେନ୍ଦ୍ର ସରକାର 2030 ମସିହା ସୁଦ୍ଧା 85,000 କୋଟି ଟଙ୍କା ସମ୍ବଳିତ 100 ମିଲିୟନ୍ ଟନ୍ କୋଇଲା ଗ୍ୟାସିଫିକେସନ୍ ଲକ୍ଷ୍ୟ ରଖିଛନ୍ତି। ଲୋକସଭାରେ ଆଜି ପ୍ରଶ୍ନୋତ୍ତର କାଳରେ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ କହିଛନ୍ତି, କୋଇଲାର ବ୍ୟବହାରକୁ ସମ୍ପ୍ରସାରିତ କରି ଦେଶ ଶକ୍ତି କ୍ଷେତ୍ରରେ ସ୍ୱାଧୀନ ଭାବେ ପଦକ୍ଷେପ ଗ୍ରହଣ କରୁଛି। ସେ କହିଛନ୍ତି, ଦେଶରେ ଥିବା 7ଟି ଗ୍ୟାସିଫିକେସନ୍ ପ୍ରକଳ୍ପ ମଧ୍ୟରୁ 2ଟି ପ୍ରକଳ୍ପ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବ। ସେ ସୂଚନା ଦେଇଛନ୍ତି, ଏହାଫଳରେ କେବଳ ସ୍ୱଚ୍ଛ ଶକ୍ତି ମିଳିବ ନାହିଁ, ବରଂ ଶକ୍ତି ଉତ୍ପାଦନ କ୍ଷେତ୍ରରେ ବିଦେଶରୁ ଆମଦାନୀ ହେଉଥିବା ତୈଳ, ମିଥାନଲ ଏବଂ ଆମୋନିଆ ଗ୍ୟାସ୍ ଉପରେ ନିର୍ଭରଶୀଳତା ହ୍ରାସ ପାଇବ। ସେ କହିଛନ୍ତି, ଗ୍ୟାସିଫିକେସନ୍ ଦ୍ୱାରା ଭାରତରେ ୟୁରିଆ ସମେତ ଅନ୍ୟାନ୍ୟ ରାସାୟନିକ ସାମଗ୍ରୀ ଅଳ୍ପ ଖର୍ଚ୍ଚରେ ଉତ୍ପାଦନ ହୋଇପାରିବ ଓ ଏହା କୃଷକମାନଙ୍କୁ ସହାୟକ ହେବ। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣରୁ 100 ମିଲିୟନ୍ ଟନ୍ କୋଇଲା ଗ୍ୟାସିଫିକେସନ୍ ଦ୍ୱାରା 2027 ସୁଦ୍ଧା ଭାରତ ଶକ୍ତି କ୍ଷେତ୍ରରେ ତା'ର ଲକ୍ଷ୍ୟ ପୂରଣ କରିପାରିବ ବୋଲି କୁହାଯାଇଛି। ବିଦେଶରୁ ତୈଳ ଆବଶ୍ୟକତାର 83% ଆମଦାନୀ ଜରିଆରେ ପୂରଣ ହେଉଥିବା ବେଳେ 90%ରୁ ଅଧିକ ମିଥାନଲ୍ ଏବଂ 13% ଆମୋନିଆ ଆମଦାନୀ କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ସ୍ଥିତ ପ୍ରଯୁକ୍ତିବିଦ୍ୟା କମ୍ପାନୀ ଆମାଜନ 2030 ସୁଦ୍ଧା ଭାରତରେ $35 ବିଲିୟନ୍ ବିନିଯୋଗ କରିବ। ଆମାଜନର ବରିଷ୍ଠ ଉପାଧ୍ୟକ୍ଷ ଅମିତ ଅଗ୍ରୱାଲ ଆଜି ନୂଆଦିଲ୍ଲୀରେ 6ଷ୍ଠ ଆମାଜନ ସମ୍ଭବ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ବିକଶିତ ଭାରତ ଲକ୍ଷ୍ୟ ପୂରଣ ସହ ଆମାଜନର ବିକାଶକୁ ଦୃଷ୍ଟିରେ ରଖି ଏହି ବିନିଯୋଗ କରାଯିବ। ଏହାଦ୍ୱାରା ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ 10 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ବିନିଯୋଗ କୃତ୍ରିମ ବୁଦ୍ଧିମତା ସାମର୍ଥ୍ୟ ବୃଦ୍ଧି, ପରିବହନ ଭିତ୍ତିଭୂମି ସମ୍ପ୍ରସାରଣ ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ସହାୟତା କରିବ, ଯାହାଫଳରେ କ୍ଷୁଦ୍ର ବ୍ୟବସାୟଗୁଡ଼ିକ ମଧ୍ୟ ବୃଦ୍ଧି ହେବ। ପୂର୍ବରୁ ମାଇକ୍ରୋସଫ୍ଟ ପକ୍ଷରୁ ମଧ୍ୟ ଦେଶର ଭିତ୍ତିଭୂମି ନିର୍ମାଣ, ଦକ୍ଷତା ବୃଦ୍ଧି ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ର ପାଇଁ $17 ବିଲିୟନ୍ ବିନିଯୋଗ ନେଇ ଘୋଷଣା କରାଯାଇଛି। ଅମୃତ ଭାରତ ଷ୍ଟେସନ ଯୋଜନାରେ 160 ରେଳ ଷ୍ଟେସନର ବିକାଶ କରାଯାଇଛି। ଲୋକସଭାରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଅମୃତ ଭାରତ ଷ୍ଟେସନ ଯୋଜନାରେ 1300 ଷ୍ଟେସନର ବିକାଶ ଲାଗି ଚିହ୍ନଟ କରାଯାଇଛି। ରେଳ ଷ୍ଟେସନଗୁଡ଼ିକରେ ପାସେଞ୍ଜର ହଲ୍, ପାର୍କିଂ ଏବଂ ହୋଲ୍ଡିଂ ଏରିଆ ନିର୍ମାଣ କରି ଯାତ୍ରୀମାନଙ୍କୁ ସୁବିଧା ଯୋଗାଇ ଦେବା ଲାଗି ସରକାର କାର୍ଯ୍ୟ କରୁଥିବା ସେ କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି ରେଳ ଷ୍ଟେସନଗୁଡ଼ିକରେ ହେଉଥିବା ବିକାଶମୂଳକ କାର୍ଯ୍ୟରେ ଯାତ୍ରୀମାନଙ୍କ ନିରାପତ୍ତାକୁ ପ୍ରାଥମିକତା ଦିଆଯାଉଛି।
एक्सेस टू स्टेशन पे बहुत ध्यान दिया गया है, पार्किंग एरियाज को कैसे डेवलप करें उसका ध्यान दिया गया है, एक बहुत अच्छी जिसका बेनिफिट मिला। पैसेंजर्स के लिए एक बड़ा होल्डिंग एरिया स्टेशन के बाहर बनाया गया, उसकी शुरुआत न्यू दिल्ली स्टेशन से की गई थी, उसके बाद में कई करीब करीब 50-60 स्टेशन पे होल्डिंग एरिया बनाया गया जिससे कि पैसेंजर्स आए, भीड़ भाड़ न रहे और बहुत आराम से अंदर जा सके।
लोकसभा आज निर्वाचन संस्कार ऊपर आलोचना जारी रही। କଂଗ୍ରେସ ନେତା କେସି ବେଣୁଗୋପାଳ କହିଛନ୍ତି ଗଣତନ୍ତ୍ରର ମୌଳିକ ନୀତି ହେଉଛି ସମସ୍ତଙ୍କୁ ଭୋଟଦାନର ଅଧିକାର ଦେବା। ବିଜେପି ନେତା ରବିଶଙ୍କର ପ୍ରସାଦ ଆଲୋଚନା କାଳରେ ବିରୋଧୀ ଦଳକୁ ସମାଲୋଚନା କରି କହିଛନ୍ତି ବିହାରରେ କଂଗ୍ରେସ ପକ୍ଷରୁ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ନେଇ ଅନେକ ର୍ୟାଲି ଓ ସମାଲୋଚନା ସତ୍ତ୍ୱେ ବିଧାନସଭା ନିର୍ବାଚନରେ ଅଳ୍ପ କେତୋଟି ଆସନରେ ଜିତିପାରିଥିଲା। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଆଲୋଚନା ଜାରି ରହିଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଗତ 11 ବର୍ଷ ମଧ୍ୟରେ ଦେଶରେ ପୋଷ୍ଟାଲ ନେଟୱାର୍କକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ 10,170 ଡାକଘର ଖୋଲାଯାଇଛି। ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ଆଜି ଲୋକସଭାରେ ଶ୍ରୀ ସିନ୍ଧିଆ କହିଛନ୍ତି ବିଶ୍ୱରେ ଭାରତୀୟ ଡାକ ସର୍ବବୃହତ ଡାକ ବ୍ୟବସ୍ଥା ହୋଇଥିବାବେଳେ ସାରା ଦେଶରେ 1,64,000 ଡାକଘର କାର୍ଯ୍ୟ କରୁଛି। ଜନସାଧାରଣଙ୍କୁ ତ୍ୱରିତ ସେବା ଯୋଗାଇ ଦେବା ଲାଗି 2,78,000 ଗ୍ରାମୀଣ ଡାକସେବକ ଅହରହ କାର୍ଯ୍ୟ କରୁଛନ୍ତି। ମନ୍ତ୍ରୀ କହିଛନ୍ତି ଗତ 11 ବର୍ଷରେ ସରକାର ଡାକ ସେବା ବ୍ୟବସ୍ଥାକୁ ଉନ୍ନତ କରିବା ଲାଗି ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। ଗତ 41 ମାସ ମଧ୍ୟରେ ମାଓ ପ୍ରଭାବିତ ଅଞ୍ଚଳଗୁଡ଼ିକରେ 4,903 ନୂଆ ଡାକଘର ଖୋଲାଯାଇଛି। ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି ବ୍ୟାଙ୍କ ନଥିବା ଗ୍ରାମାଞ୍ଚଳଗୁଡ଼ିକରେ 5,746 ନୂଆ ଡାକଘର ଖୋଲିବା ଲାଗି ବ୍ୟୟବରାଦ କରାଯାଇଥିବା ବେଳେ 5,657 ଡାକଘର କାର୍ଯ୍ୟକ୍ଷମ ହୋଇଛି। ବିମାନ ସେବା ପ୍ରଦାନକାରୀ କମ୍ପାନୀ ଇଣ୍ଡିଗୋକୁ ଚଳିତ ଶୀତ ଋତୁରେ ବିଭିନ୍ନ ପଥରେ ଉଡ଼ାଣକୁ 10% ହ୍ରାସ କରିବାକୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଛି। ବିମାନ ଉଡ଼ାଣ ବାତିଲ ଏବଂ ଅନୁମୋଦିତ ସମୟସୂଚୀକୁ ଦକ୍ଷତାର ସହ ପରିଚାଳନା କରିବାରେ ଇଣ୍ଡିଗୋର ବିଫଳତା ଆଧାରରେ ଏହି ନିର୍ଦ୍ଦେଶ ଦିଆଯାଇଛି। ବିମାନ ଉଡ଼ାଣ ତତ୍ତ୍ୱାବଧାରକ ଏକ ବିଜ୍ଞପ୍ତିରେ କହିଛନ୍ତି ଗତ ନଭେମ୍ବର ମାସ ସୁଦ୍ଧା ଇଣ୍ଡିଗୋକୁ 64,346 ଉଡ଼ାଣ ପାଇଁ ଅନୁମୋଦନ ଦିଆଯାଇଥିଲା। ସେଥିରୁ 69,438 ଉଡ଼ାଣ ହୋଇଥିବା ବେଳେ 951 ଉଡ଼ାଣ ବାତିଲ ହୋଇଛି। ଶୀତ ଋତୁ ପାଇଁ 403 ବିମାନ ଉଡ଼ାଣ ସହିତ 6% ସମୟସୂଚୀ ବୃଦ୍ଧି କରାଯାଇଥିଲେ ମଧ୍ୟ ଇଣ୍ଡିଗୋ ଗତମାସରେ କେବଳ 344 ବିମାନ ଉଡ଼ାଣ କରିଛି। ଆଜି ଅପରାହ୍ନ 5:00 ସୁଦ୍ଧା ନିର୍ଦ୍ଦେଶାବଳୀ ଆଧାରିତ ସଂଶୋଧିତ ସମୟସୂଚୀ ଦାଖଲ କରିବାକୁ ଡିଜିସିଏ ଇଣ୍ଡିଗୋକୁ ନିର୍ଦ୍ଦେଶ ଦେଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତୀୟ ସଂସ୍କୃତିର ପର୍ବ ଦୀପାବଳିକୁ ୟୁନେସ୍କୋ ପକ୍ଷରୁ ମିଳିଲା ମାନ୍ୟତା। ମାନବାଧିକାରର ସୁରକ୍ଷା ଏକ ସମ୍ମାନଜନକ ପ୍ରତିବଦ୍ଧତାର ପଦକ୍ଷେପ କହିଲେ ରାଷ୍ଟ୍ରପତି। 2030 ସୁଦ୍ଧା 100 ମିଲିୟନ୍ କୋଇଲା ଗ୍ୟାସିଫିକେସନ୍ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର। ସମ୍ବାଦ ଶେଷ ହେଲା।